ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହଲା ମୁଖିଆ ଖବର। ଦେଶର 103 ଅମୃତ ଭାରତ ରେଲ ଷ୍ଟେସନକେ ଆଇବାକାଲ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଚନ୍ଦ୍ରଯାନ 4 ଆଉ 5 ଲାଗି ମୂଲ ହେଇଛେ ପ୍ରକ୍ରିୟା, ସୂଚନା ଦେଲେ ଇସ୍ରୋ ଅଧ୍ୟକ୍ଷ। ବାହାରିଲା ଯୁକ୍ତ 2 ପରୀକ୍ଷା ଫଲ, ରାଇଜେ ମୋଟ ପାସ୍ ହାର 82.77%। ଆଉ ମହିଳା ସରକାରୀ କର୍ମଚାରୀମାନଙ୍କର ମାତୃତ୍ୱ ଛୁଟି ଲାଗି ନିୟମ ଥିର କଲେ ରାଜ୍ୟ ସରକାର। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଅମୃତ ଭାରତ ଷ୍ଟେସନ ଯୋଜନାଥି ଦେଶର 103 ରେଲ ଷ୍ଟେସନର ପୁନର୍ବିକାଶ କାମକେ ଉଦ୍ଘାଟନ କରିବେ। 1100 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇକରି 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳନ ଇ ଅମୃତ ଷ୍ଟେସନମାନଙ୍କର ଶୁଭାରମ୍ଭ ହେବା। ଆଇବାକାଲ ଦିନର 11:30 ରାଜସ୍ଥାନର ବିକାନେରଠାରେ ପ୍ରଧାନମନ୍ତ୍ରୀ ଅମୃତ ଷ୍ଟେସନମାନଙ୍କର ଶୁଭାରମ୍ଭ କରିବା ସହିତ ବିକାନେର ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଇତାର ସହିତ ପ୍ରଧାନମନ୍ତ୍ରୀ ବିକାନେର ପଲାନାଠାରେ 26,000 କୋଟିରୁ ଅଧିକ ଟଙ୍କାର ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କରିବେ। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଖାଲି ଥିବା 43 ସରପଞ୍ଚ, 40 ପଞ୍ଚାୟତ ସମିତି, 5 ଜିଲ୍ଲା ପରିଷଦ, 1043 ୱାର୍ଡ ମେମ୍ବର ପଦ ଲାଗି ଆଇବା June 22-25 ତାରିଖ ତକ ହେବାର୍କେ ଥିବା ଉପନିର୍ବାଚନକେ ରାଜ୍ୟ ନିର୍ବାଚନ ଆୟୋଗ ଆଜ ସ୍ଥଗିତ ଘୋଷଣା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ରାଜ୍ୟ କାର୍ଯ୍ୟକାରୀ ହେଉଥିବା ପିଏମ୍ ଜନମନ ଯୋଜନାର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍ତି। 14 ଜିଲ୍ଲାର ଦୁର୍ଗମ ଇଲାକାକେ ଚାଲିଥିବା ଇ ଯୋଜନାର ଅଗ୍ରଗତି ସଚିବମାନେ ନିଜେ ଯାଇକରି ତଦାରଖ କରବାର୍କେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକର ସୂଚନା ଅନୁସାରେ 2026 ବଛର ଶେଷ ବେଲ ତକର 45,408 ଘର, ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫ 200 କିଲୋମିଟର ପକ୍କା ସଡ଼କ, 1646 ଗାଁକେ ପାଇପ୍ ପାଇଁ ଯୋଗାବାର, 351 ଇଲାକାନ ମୋବାଇଲ ଟାୱାର ଲଗାବାର, 405 ଇଲାକାନ ଛାତ୍ରଛାତ୍ରୀମାନଙ୍କ ଲାଗି ହଷ୍ଟେଲ ତିଆରି ଆର୍ 64 ବହୁମୁଖୀ କେନ୍ଦ୍ର ବନାବାରକେ ଲକ୍ଷ୍ୟ ରଖାଯାଇଛି। ସବୁ କାମ ଠିକ୍ ସମୟଥି ସାରବାରକେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫ ଅଙ୍ଗନବାଡ଼ିମାନଙ୍କେ ଚାଲିଥିବା ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍। ସେନ୍ତା ବିଭାଗ ତରଫ ଆଗକେ କାର୍ଯ୍ୟକାରୀ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବାବଦେ ବି ସମୀକ୍ଷା କରିଛନ୍। ରାଜ୍ୟ ଏହାଦେ 15 ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ସାନ୍ତାଲି, ଓରାମ, କୋୟା, ମୁଣ୍ଡା, କୁଇ, ଜୁଆଙ୍ଗ ବାଗିର 17 ଆଞ୍ଚଳିକ ଭାଷାଥି ଛୁଆମାନଙ୍କୁ ପାଠ ପଢ଼ାଯାଉଛି। ଛୁଆମାନଙ୍କୁ ଛୋଟ ସମୟାନୁ ହିଁ ନିଜର ମାତୃଭାଷାଥି ପାଠ ପଢ଼ାଲେ ତାଙ୍କର ଆତ୍ମବିଶ୍ୱାସ ବଢ଼ବାର ସହିତ ଭବିଷ୍ୟତ ପାଠ ପଢ଼ବାର ଲାଗି ତହଙ୍କ ହୋଇପାରବା ବୋଲି ବୈଠକଥି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ସେନ୍ତା କନ୍ୟା ବିବାହ ଯୋଜନାଥି ବିଧବା ଝିଅମାନଙ୍କୁ ଭିଲ୍ ସାମିଲ କରବାରକେ ମୁଖ୍ୟମନ୍ତ୍ରୀ ଇ ଅବସରରେ ଜୋର ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 25 ରବିବାର ଦିନ ସକାଳର 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 122 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1170 ଡାଏଲ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ନିଜର ମତାମତ ଆଇବା 23 ଭିତରେ ଦେଇପାରିବେ। ଚନ୍ଦ୍ରଯାନ 4 ଆଉ 5 ଲାଗି କାମ ମୂଲ ହୋଇଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ଅଧ୍ୟକ୍ଷ ଡକ୍ଟର ଭି ନାରାୟଣନ୍ କହିଛନ୍। ଭୁବନେଶ୍ୱରଠାରେ ଗୋଟିଏ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଡକ୍ଟର ନାରାୟଣ କହିଛନ୍, ଚନ୍ଦ୍ରଯାନ 4 ଚନ୍ଦ୍ରପୃଷ୍ଠନୁ ଭିନ୍ ଭିନ୍ ନମୁନା ଧରିକରି ପୃଥିବୀକେ ଫିର୍ବା। ଇଟା ଭାରତର ପହଲା ଚନ୍ଦ୍ରନୁ ଫିରିଥିବାର ଅଭିଯାନ ହେବା। ତାର୍ ଉତ୍ରୁ ଜାପାନ ସାଙ୍ଗେ ମିଶିକରି ଚନ୍ଦ୍ରଯାନ 5 ଚନ୍ଦ୍ରକେ ପଠାଯିବା। ଇତାର ସହିତ ଭାରତ ମହାକାଶନୁ ନିଜର ସ୍ପେସ୍ ସେଣ୍ଟର ସ୍ଥାପନା କରବାର୍କେ ବି ଯୋଜନା କରିଛେ ବୋଲି ଡକ୍ଟର ନାରାୟଣନ୍ କହିଛନ୍। ସେ ଆହୁରି କହିଛନ୍, ଅପରେସନ୍ ସିନ୍ଦୁରଥି ଭାରତର ସୁରକ୍ଷା ବ୍ୟବସ୍ଥାକେ 56 ଉପଗ୍ରହ ମହାକାଶନୁ ନଜର ରଖିଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପରିଚାଳିତ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଲ ଆଜି ବାହାରିଛି। ରାଜ୍ୟ ପାସ୍ ହାର 82.77 ରହିଥିବାର ବେଲ୍କେ ବିଜ୍ଞାନଥି 87.49, କଳାଥି 80.51, ବାଣିଜ୍ୟଥି 83.02 ଆର୍ ଧନ୍ଦାମୂଳକ ଶିକ୍ଷାଥି ପାସ୍ ହାର 60.57% ରହିଛି। 382,729 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାର ବେଲ୍କେ 316,787 ଜଣ ପାସ୍ କରିଛନ୍। ପରୀକ୍ଷାର୍ଥୀ ପିଲାମାନଙ୍କନୁ ଟୁକେଲ୍ମାନେ ଭଲ ପ୍ରଦର୍ଶନ କରିଛନ୍। ପରିଷଦର ଭୁବନେଶ୍ୱର କାର୍ଯ୍ୟାଳୟଠାରେ ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଲାଫଲ ପୁସ୍ତିକା ଉନ୍ମୋଚନ କରିକି କହିଛନ୍,
ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ପିଲାମାନେ ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେମାନେ ପାସ୍ କରିଛନ୍ତି ଏବଂ ଆମେ ଆନୁଷ୍ଠାନିକ ଭାବରେ ଆଜି ଏ ଫଳାଫଳ ଆପଣଙ୍କ ସମ୍ମୁଖରେ ଘୋଷଣା କରୁଛୁ, ଯାହାକି ଛାତ୍ରଛାତ୍ରୀମାନେ ୱେବସାଇଟ୍ ମାଧ୍ୟମରେ ତାଙ୍କର ଫଳାଫଳ ସମସ୍ତେ ଜାଣିପାରିବେ ଏବଂ ଆଗାମୀ ଦିନରେ ସେମାନେ ରିଜଲ୍ଟ ନେଇ ସେମାନେ ଉଚ୍ଚ ଶିକ୍ଷା ପାଇଁ ପ୍ଲସ୍ ଥ୍ରୀରେ ସେମାନେ ବିଭିନ୍ନ କଲେଜରେ ସେମାନେ ଆଡ଼ମିସନ୍ ନେବେ। ତେଣୁ ଆଜି ଆନୁଷ୍ଠାନିକ ଭାବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆଜି ଏ ଯୁକ୍ତ ଦୁଇର ଫଳାଫଳ ଆମେ ଘୋଷଣା କରିଛୁ।
ରାଜ୍ୟ ମହିଳା ସରକାରୀ କର୍ମଚାରୀମାନଙ୍କର ମାତୃତ୍ୱ ଛୁଟିକେ ନେଇକରି ଥିବା ସମସ୍ୟା ଦୂର କରିକିରି ଏ ବାବଦ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍। ପ୍ରସ୍ତାବ ଅନୁସାରେ ମହିଳା କର୍ମଚାରୀମାନେ 180 ଦିନର ମାତୃତ୍ୱ ଛୁଟି ନେଇପାରିବେ। ପ୍ରସବ ତାରିଖର 3 ମାସ ଆଗନୁ ନହେଲେ ତାରିଖର 6 ମାସ ଭିତରେ ମହିଳାମାନେ ଏକାସାଙ୍ଗେ ହେଉ କି ଖେପ୍ ଖେପ୍ କରି ଏ ଛୁଟି ନେଇପାରିବେ। ମହିଳା କର୍ମଚାରୀମାନେ ଛୁଆ ଜନମ ସମୟ ବେଲ୍କେ ସରକାରୀ ସେବାଥି ନାଇଥିଲେ ମାତ୍ର ପଛେ ଯୋଗ ଦେଇଥିଲେ ବିଲ୍ ମାତୃତ୍ୱ ଛୁଟି ନେଇପାରିବେ। ସେନ୍ତା ଗର୍ଭପାତ, ଜନମ ଛୁଆର ମୃତ୍ୟୁ କି ମଲା ଛୁଆ ଜନମ ହେଲେ ବିଲ୍ ଛୁଟି ନେଇପାରିବେ। ହେଲେ କେନ୍ସି ବିଲ୍ ସ୍ୱୀକୃତି ପାଇଥିବା ଡାକ୍ତରଖାନାମାନଙ୍କେ ପ୍ରସବ ହୋଇଥିବାର କଥା ବୋଲି ପ୍ରସ୍ତାବଟି ସ୍ପଷ୍ଟ କରାଯାଇଛି। ଭାରତର ବିକାଶ ଦେଇ ପଶ୍ଚିମ ଓଡ଼ିଶାର ଯୋଗଦାନ କେତ୍ନି କେତେ ରହିଛେ ବୋଲି G20 ଶେର୍ପା ଆର୍ ନୀତି ଆୟୋଗର ଆଘର କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଛନ୍। ବୁର୍ଲା ଏମ୍ସିଏଲ୍ ଠାନେ ଆଜି ଗୋଟେ ସମୀକ୍ଷା ବୈଠକ କରିକିରି ଶ୍ରୀ କାନ୍ତ କହିଛନ୍, କୋଇଲା, ଖଣି, ଆଲୁମିନିୟମ୍ ବାଗିର କ୍ଷେତ୍ରଟି ଦେଶର ବିକାଶ ଦିଗେ ପଶ୍ଚିମ ଓଡ଼ିଶାର ଯୋଗଦାନ ବହୁତଟେ ଅଛି। ସେଥିଲାଗି ଇ ଇଲାକାର ବିକାଶ ଜରୁରୀ ହେ। ଦେଶ ବିଦେଶରୁ ଆସୁଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ କେନ୍ତାକରି ଇନ ପ୍ରୟୋଗ କରାଯାଇପାରବା ସେ ବାବଦେ ଶ୍ରୀ କାନ୍ତ ଜୋର ଦେଇଛନ୍। ହୀରାକୁଦଠାନେ ଭାଷାମାନ ସୌର ପ୍ରକଳ୍ପ ଜରିଏ ସବୁଜ ଶକ୍ତି ଉତ୍ପାଦନର ବଡ଼ ସୁଯୋଗ ରହିଛି ବୋଲି ଶ୍ରୀ କାନ୍ତ କହିଛନ୍।
ମୁଁ ବଡ଼ି ଖୁସି ହୁଏ କି ଯେ ଯୋ ଏରିଆ ହେ ଭାରତ କା ୱେଷ୍ଟର୍ନ ଓଡ଼ିଶା, ୟେ ଭାରତ କି ପ୍ରଗତି ବିକାଶ ମେ ଇସକା ବହୁତ ବଡ଼ା କଣ୍ଟ୍ରିବ୍ୟୁସନ୍ ହେ। ୟେ କୋଲ ହୋ, ଆଲୁମିନିୟମ ହୋ, ମାଇନିଂ ହୋ, ୟେ ସବ କ୍ଷେତ୍ର ମେ ବହୁତ ବଡ଼ା କଣ୍ଟ୍ରିବ୍ୟୁସନ୍ ଦେଶ କେ ଲିଏ କର ରହା ହେ। ଔର ଇସ ଏରିଆ କା ବିକାଶ ବହୁତ ଆବଶ୍ୟକ ହେ ଔର ବହୁତ ଜୋରୋଁ କା ବିକାଶ ଆବଶ୍ୟକ।
ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟମାନଙ୍କେ ଛାତ୍ର ସଂସଦ ନିର୍ବାଚନ କରବାର ଲାଗି ଉଚ୍ଚଶିକ୍ଷା ବିଭାଗ ତରଫରୁ ତୟାରୀ ମୂଲ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ସୂଚନା ଅନୁସାରେ ଦଶହରା ଆଗନୁ ଛାତ୍ର ସଂସଦ ନିର୍ବାଚନ ହେବାର ପୂରା ସମ୍ଭାବନା ରହିଛି। ଏଥିଲାଗି ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ଠିକ୍ ସମୟରେ ନିର୍ବାଚନ ସାରବା ଲାଗି ଚେଷ୍ଟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଖଡ଼ିଆଲ ନିୟନ୍ତ୍ରଣ ବଜାର କମିଟି ପାଖେ ଆଜି ଡାଲୁଆ ଧାନ ଘିନ୍ବାର ଲାଗି ମଣ୍ଡି ଉଦ୍ଘାଟନ ହୋଇଛି। ସମବାୟ ସମିତି ସଭାପତି କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମଣ୍ଡିକେ ଉଦ୍ଘାଟନ କରିଛନ୍। ଆଜି ପହିଲା ଦିନେ ଖଡ଼ିଆଲ ମଣ୍ଡିନ 6 ଜଣ ଚାଷୀ 400 କ୍ୱିଣ୍ଟାଲରୁ ଅଏତକା ଧାନ ବିକ୍ବାର ଲାଗି ଆଣିଥିଲେ। ନୂଆପଡ଼ାଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ଜିଲ୍ଲା ପରିବେଶ ନିୟନ୍ତ୍ରଣ ସମିତିର ବୈଠକ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଲାଙ୍ଗୀର ଶାଖାର ଆଞ୍ଚଳିକ ଅଧିକାରୀଙ୍କ ଦେଖରେଖରେ ହୋଇଥିବା ବୈଠକଟି ଜଙ୍ଗଲ ବିଭାଗ ଅଧିକାରୀ ଆର୍ କର୍ମଚାରୀମାନେ ଯୋଗ ଦେଇକରି ଜିଲ୍ଲାର ମାଟି, ପାନ, ପବନ ଆର୍ ପ୍ରଦୂଷଣକେ ରୋକବା ଲାଗି ଆହ୍ୱାନ ଦେଇଛନ୍। ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାନେ ଜିଲ୍ଲା ଦକ୍ଷତା ବିକାଶ ଆଉ ନିୟୋଜନ କାର୍ଯ୍ୟାଳୟ ତରଫରୁ ସ୍ମାର୍ଟଫୋନ୍ ଆସେମ୍ବ୍ଲିଂ ଟ୍ରେନିଂଟି ସଫଲ ହୋଇଥିବା 15 ଜଣ ଜୁଆନ ଟୁକେଲଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। ଗଲା 3 ମାସ ହେଲା ଏ ଟୁକେଲମାନେ ଦେବଗଡ଼ ଦକ୍ଷତା ବିକାଶ କେନ୍ଦ୍ରର ତାଲିମ ନେଉଥିଲେ। ଆଇବା 4-5 ଦିନ ଭିତରେ ମୌସୁମୀ ବାୟୁ କେରଳ ପହଞ୍ଚପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ସେଆଡ଼େ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର ସହିତ 16 ଜିଲ୍ଲାକେ ଜବରଧୁକାଗଟି ଲାଗି ପାଣିପାଗ କେନ୍ଦ୍ର ସତର୍କ କରିଛି। ଶେଷ ମୁଖିଆ ଖବର ଫେରଖେ। ଦେଶର 103 ଅମୃତ ଭାରତ ଷ୍ଟେସନ୍କେ ଆଇବା କାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 4 ଆଉ 5 ଲାଗି ମୂଲ ହୋଇଛେ ପ୍ରକ୍ରିୟା ସୂଚନା ଦେଲେ ଇସ୍ରୋ ଅଧ୍ୟକ୍ଷ। ବାହାରିଲା ଯୁକ୍ତ 2 ପରୀକ୍ଷା ଫଲ, ରାଜ୍ୟ ମୋଟ ପାସ୍ ହାର 82.77%। ଆଉ ମହିଳା ସରକାରୀ କର୍ମଚାରୀମାନଙ୍କର ମାତୃତ୍ୱ ଛୁଟି ଲାଗି ନିୟମ ଥିର କଲେ ରାଜ୍ୟ ସରକାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।